ആകാശവാണി ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଦୁଇଦିନିଆ କୁଆଲାଲମ୍ପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ ଗସ୍ତରେ ଯାଇ ପ୍ରଶାସନିକ ଆଭ୍ୟନ୍ତରୀଣ ସୁରକ୍ଷା ବିଷୟ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ପାଇଁ ଦେଶ ବିଦେଶରୁ ମିଳିଛି 250ରୁ ଅଧିକ ସନ୍ଦର୍ଭ। 4 ବର୍ଷର ବ୍ୟବଧାନ ପରେ ପୁଣି ଆରମ୍ଭ ହେବ ଆମେରିକା ଓ ରୁଷ ମଧ୍ୟରେ ସାମରିକ ଆଲୋଚନା। ଏବଂ 19 ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ରେ ଭାରତର ଐତିହାସିକ ବିଜୟ। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ କୁଆଲାଲମ୍ପୁର ଗସ୍ତ କରିବେ। ଗସ୍ତ କାଳରେ ଉଭୟ ଦେଶ ରଣନୈତିକ ଭାଗିଦାରିତା ଦୃଢ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଚୁକ୍ତିର ସମୀକ୍ଷା ହେବ। ମାଲେସିଆରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିଏନ୍ ରେଡ୍ଡି କହିଛନ୍ତି, ଉଭୟ ଦେଶ ଆଗାମୀ ଦିନରେ ବାଣିଜ୍ୟ ଏବଂ ଅର୍ଥନୀତି, ବୃଦ୍ଧି ପାଉଥିବା ପ୍ରଯୁକ୍ତିବିଦ୍ୟା, ଶକ୍ତି ଏବଂ ଶିକ୍ଷା ଭଳି କ୍ଷେତ୍ରଗୁଡ଼ିକୁ ଦୃଢ଼ କରିବା ଲାଗି ଆଲୋଚନା କରିବେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କୁଆଲାଲମ୍ପୁର ଗସ୍ତ ନେଇ ସେଠାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ପ୍ରବାସୀ ଭାରତୀୟଙ୍କ ଦ୍ୱାରା କୁଆଲାଲମ୍ପୁରରେ ମୋଦିଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ସେହି କାର୍ଯ୍ୟକ୍ରମରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେଇ ଉଦ୍ବୋଧନ ଦେବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଉଭୟ ଦେଶର ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ପରେ ମାଲେସିଆ ସହ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ ତିନିଦିନିଆ ଗସ୍ତରେ ଛତିଶଗଡ଼ ଯିବେ। ଗସ୍ତ କାଳରେ ଶ୍ରୀ ଶାହା ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିବା ସହ ମାଓବାଦ ପରିସ୍ଥିତିର ମଧ୍ୟ ସମୀକ୍ଷା କରିବେ। ଶ୍ରୀ ଶାହା ରାୟପୁର ଏବଂ ଜଗଦଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ରାୟପୁରଠାରେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ପ୍ରଶାସନିକ ଏବଂ ସୁରକ୍ଷା ସମ୍ବନ୍ଧୀୟ ଘଟଣାଗୁଡ଼ିକର ସେ ସମୀକ୍ଷା କରିବେ। ଆସନ୍ତାକାଲି ଶ୍ରୀ ଶାହା ରାୟପୁରଠାରେ ମାଓବାଦ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଓ ସୁରକ୍ଷା ସଂସ୍ଥାଗୁଡ଼ିକର ପ୍ରତିନିଧିମାନେ ଉପସ୍ଥିତ ରହିବେ। 9 ତାରିଖ ସୋମବାର ଦିନ ଜଗଦଲପୁରରେ ବସ୍ତର ଉତ୍ସବର ଉଦ୍ଯାପନୀ ସମାରୋହରେ ଶ୍ରୀ ଶାହା ଯୋଗଦେବେ। ସରକାର କହିଛନ୍ତି, ବେଟି ବଚାଓ ବେଟି ପଢ଼ାଓ ଯୋଜନା ଏକ ନୀତିଗତ ପଦକ୍ଷେପରୁ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି। ଗତକାଲି ଲୋକସଭାରେ ଏକ ଲିଖିତ ଉତ୍ତରରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ଜାତୀୟ ସ୍ତରରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ 2014-15 918 ଥିବାବେଳେ 2024-25 929 ବୃଦ୍ଧି ପାଇଛି। ମାଧ୍ୟମିକ ସ୍ତରରେ ବିଦ୍ୟାଳୟରେ ଝିଅମାନଙ୍କର ନାମଲେଖା ଅନୁପାତ 2014-15 75.51% ଥିବାବେଳେ 2024-25 ଏହା 80.2% ବୃଦ୍ଧି ପାଇଥିବା ସେ କହିଛନ୍ତି। ସେ କହିଛନ୍ତି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର 2020-21 ଏଚ୍ଏମ୍ଆଇଏସ୍ ତଥ୍ୟ ଅନୁଯାୟୀ ଜିଲ୍ଲାଗୁଡ଼ିକର ଜନ୍ମ ସମୟରେ ଲିଙ୍ଗ ଅନୁପାତ ଏସ୍ଆର୍ବି ସ୍ଥିତି ଆଧାରରେ ସେମାନଙ୍କୁ ପାଣ୍ଠି ଯୋଗାଇ ଦିଆଯାଉଛି। ମନ୍ତ୍ରୀ କହିଛନ୍ତି, ଶିଶୁ ଲିଙ୍ଗ ଅନୁପାତ ଏବଂ ଜୀବନଚକ୍ର ନିରନ୍ତରତାରେ ଝିଅ ଏବଂ ମହିଳା ସଶକ୍ତିକରଣ ସହିତ ଜଡ଼ିତ ପ୍ରସଙ୍ଗଗୁଡ଼ିକୁ ସମାଧାନ କରିବା ଲକ୍ଷ୍ୟ ନେଇ ବେଟି ବଚାଓ ବେଟି ପଢ଼ାଓ ଯୋଜନା 2015 ଜାନୁଆରୀ 22 ଆରମ୍ଭ ହୋଇଥିଲା। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ନିମନ୍ତେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରୁ ତଥା ବିଶ୍ୱସ୍ତରୀୟ ଗବେଷଣା ସଂସ୍ଥାଗୁଡ଼ିକରୁ 250ରୁ ଅଧିକ ସନ୍ଦର୍ଭ ମିଳିଛି। ଚଳିତ ମାସ 18 ନୂଆଦିଲ୍ଲୀରେ ଏହି ସମ୍ମିଳନୀ ଆରମ୍ଭ ହେବ। ସୂଚନା ଅନୁଯାୟୀ ଏହି ସମ୍ମିଳନୀ ପାଇଁ ଗ୍ଲୋବାଲ୍ ସାଉଥ୍ ପୋଷ୍ଟର ଟ୍ରାକ୍ ଅଧୀନରେ 30 ପୋଷ୍ଟର ଚୟନ କରାଯିବାକୁ ଥିବାବେଳେ ଇଣ୍ଡିଆ ଫୋରମ ନିମନ୍ତେ 15 ଏବଂ ଛାତ୍ରଛାତ୍ରୀଙ୍କ ଫୋରମ ପକ୍ଷରୁ ଅନ୍ୟ 15 ପୋଷ୍ଟର ଚୟନ କରାଯିବ। ଏଆଇ ପ୍ରଭାବ ସମ୍ମିଳନୀରେ ଗ୍ଲୋବାଲ୍ ସାଉଥ୍ ଗବେଷଣା ଏବଂ ପୋଷ୍ଟର ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ଓ ସହଯୋଗୀ ଦଳ ପକ୍ଷରୁ ଗ୍ଲୋବାଲ୍ ସାଉଥ୍ର ବିଭିନ୍ନ ପ୍ରସଙ୍ଗକୁ ନେଇ ପୋଷ୍ଟର ପ୍ରଦର୍ଶନୀ କରାଯିବ। ଏ ସମ୍ପର୍କରେ ଅଧିକ ତଥ୍ୟ impact.indiaai.gov.in ୱେବ୍ସାଇଟ୍ରୁ ମିଳିପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
प्रिय साथियों, मैं कांबे नीतू राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कांबे पुलिस के पास आत्मसमर्पण किए। हमारे महासचिव से लेकर नीचे तक कांबे नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए योजना, यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांगकर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूंगा। आपका राज्य कमेटी सदस्य नीतू।
अमेरिका और रूस मध्य 4 वर्ष व्यवधान पर ପୁଣି ଥରେ ଉଚ୍ଚସ୍ତରୀୟ ସାମରିକ ଆଲୋଚନା ହେବ। ୟୁକ୍ରେନ୍ ସଂଘର୍ଷ ପୂର୍ବରୁ 2012 ଉଚ୍ଚସ୍ତରୀୟ ସାମରିକ ଆଲୋଚନାକୁ ସ୍ଥଗିତ ରଖାଯାଇଥିଲା। ସେହି ବର୍ଷ ଫେବୃଆରୀରେ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ପଦବୀ ଲାଗି ନିର୍ବାଚନ ପ୍ରଚାର କରିବା ସମୟରେ ଉଭୟ ଦେଶ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ଲାଗି ପ୍ରତିଶ୍ରୁତି ଦେଇଥିଲେ। ରାଷ୍ଟ୍ରପତି ଟ୍ରମ୍ପ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉଭୟ ଦେଶ ମଧ୍ୟରେ ଏକ ଉନ୍ନତ ଏବଂ ଆଧୁନିକ ଅଣୁଅସ୍ତ୍ର ଚୁକ୍ତିନାମା ପାଇଁ ଆହ୍ୱାନ ଦେଇଥିବା ଜଣାପଡ଼ିଛି। ରୁଷର ମୁଖ୍ୟ ବୈଦେଶିକ ସାମରିକ ଗୁଇନ୍ଦା ବିଭାଗର ଉପମୁଖ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ସେଠାକାର ଆଇନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଲେଫ୍ଟନାଣ୍ଟ ଜେନେରାଲ ଭ୍ଲାଦିମିର ଆଲେକ୍ସେଭ୍ଙ୍କୁ ଅଜଣା ଆତତାୟୀ ଗୁଳି କରିଥିଲେ। ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା। ରୁଷ ପକ୍ଷରୁ ଏହି ହତ୍ୟା ନେଇ ୟୁକ୍ରେନ୍କୁ ଦାୟୀ କରାଯାଇଛି। 2022 ପରଠାରୁ ଅନେକଗୁଡ଼ିଏ ରୁଷ ଅଧିକାରୀଙ୍କୁ ହତ୍ୟା କରିବା ପଛରେ ୟୁକ୍ରେନ୍ର ହାତ ରହିଥିବା ଅଭିଯୋଗ କରାଯାଇଛି। ସମ୍ବାଦର ଅବଶିଷ୍ଟାଂଶ ଏହି ବିଜ୍ଞାପନ ପରେ।
प्रिया कांबेड नाना राज्य कमेटी सदस्य कांबेड नीतू बेहतमत नाव संघे ममता अनुपा आलके ने 16 कांबेड संघे पुलिस ते आत्मसमर्पण कितो मना महासचिव तिंचो दौड़ है ना कांबेड नुकसान या आत्मसमर्पण की मुंतो इंजे के जनाधारो भर्ती मिलिशिया पार्टी की वेंडे समन्वय हिले मना ओडिशा ते पश्चिम ब्यूरो वेंडे नुकसान या सरेंडर हाय नद प्रस्ता इंजे पूर्व ब्यूरो ते व्यक्तवाल इच्छुर मूले नहीं तोर अदेन के सभ्य तोर सरेंडर की अनुमेदन आलसना इंजो नावा सुझाव अगर सरेंडर की ओके समस्या परिस्थिता नुकसान वेंडे आंता सरेंडर कितके ओडिशा पुलिस तोरु हर प्रकार ता सौदा इन तोर मिकिन व्यस्तना बात है इतके बिदाई नाटिनवरा फोन तालक्सी मंजी संपर्क किया न मैदे नावा मोबाइल नंबर 7815070531 मिकुन ततन मैदे तैयार कितन मेवा राज्य कमेटी सदस्य नीतू।
स्वतंत्र सघन भोटर तालिका संशोधन कार्यक्रम रे उत्तर प्रदेश रे ଅଭିଯୋଗ ଦାଖଲ କରିବା ନିମନ୍ତେ ନିର୍ବାଚନ ଆୟୋଗ ସମୟସୀମା ବୃଦ୍ଧି କରିଛନ୍ତି। ଆସନ୍ତା ମାସ 6 ତାରିଖ ପର୍ଯ୍ୟନ୍ତ 6, 7 ଏବଂ 8 ନମ୍ବର ଫର୍ମ ଦାଖଲ କରାଯାଇପାରିବ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ଏହି ଫର୍ମଗୁଡ଼ିକ ଜରିଆରେ ଭୋଟର ତାଲିକା ନାମ ଦରଜ କରିବା ବାଦ ଦେବା ଲାଗି ଆବେଦନ କରିହେବ। 27 ମାର୍ଚ୍ଚ ସୁଦ୍ଧା ନିର୍ବାଚନ ଆୟୋଗ ସମସ୍ତ ଅଭିଯୋଗର ସମାଧାନ କରିବା ପରେ 10 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଭାରତ ଷଷ୍ଠ ଥର ଲାଗି 19 ବର୍ଷରୁ କମ୍ ବିଶ୍ୱକପ୍ ଟାଇଟଲ୍ ହାସଲ କରି ରେକର୍ଡ ସୃଷ୍ଟି କରିଛି। ଗତକାଲି ଜିମ୍ବାୱେର ହରାରେଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତ 100 ରନ୍ ଇଂଲଣ୍ଡକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ଭାରତ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ବୈଭବ ସୂର୍ଯ୍ୟବଂଶୀ 80 ବଲ୍ରୁ 175 ରନ୍ ସ୍କୋର କରିଥିଲେ, ଫଳରେ ଦଳର ରନ୍ 411 ପହଞ୍ଚିଥିଲା। ଜବାବରେ ଇଂଲଣ୍ଡ 40 ଓଭର 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 311 ରନ୍ କରିବାକୁ ସକ୍ଷମ ହୋଇଥିଲା। 19 ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ରେ ଭାରତର ବିଜୟ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଷଷ୍ଠ ଥର ପାଇଁ ଭାରତ ଏହି ଟାଇଟଲ୍ ହାସଲ କରିଥିବାରୁ ଏହାକୁ ଏକ ଅଭୂତପୂର୍ବ ସଫଳତା ବୋଲି କହିଛନ୍ତି। ଉପରାଷ୍ଟ୍ରପତି ବିଶ୍ୱକପ୍ ଫାଇନାଲ୍ରେ ବୈଭବ ସୂର୍ଯ୍ୟବଂଶୀ ରେକର୍ଡ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଯୁବ ଖେଳାଳିମାନଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ 2 ଦିନିଆ କୁଆଲାଲମ୍ପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ ଗସ୍ତରେ ଯାଇ ପ୍ରଶାସନିକ ଓ ଆଭ୍ୟନ୍ତରୀଣ ସୁରକ୍ଷା ବିଷୟ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ପାଇଁ ଦେଶ ବିଦେଶରୁ ମିଳିଛି 250ରୁ ଅଧିକ ସନ୍ଦର୍ଭ। 4 ବର୍ଷର ବ୍ୟବଧାନ ପରେ ପୁଣି ଆରମ୍ଭ ହେବ ଆମେରିକା ଓ ରୁଷ ମଧ୍ୟରେ ସାମରିକ ଆଲୋଚନା ଏବଂ 19 ବର୍ଷରୁ କମ୍ ବିଶ୍ୱକପ୍ରେ ଭାରତର ଐତିହାସିକ ବିଜୟ। ସମ୍ବାଦ ଶେଷ ହେଲା।